ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଆଜି
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকনা আডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
প্রথম শতাব্দীরে নির্যাতনা ভাগ এক। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মু পাষ্ট পূর্ণচন্দ্র আউথরে আপনমানঙ্কু এই কার্যক্রমে স্বাগত করুছে। সেই সর্বশক্তি পরমেশ্বর আপনমানঙ্কু আশীর্বাদ করন্তু। আপনঙ্কু সমস্ত প্রকার দুঃখ কষ্ট বাধা ক্লেশ রোগরু দূরেই রাখন্তু। শত্রু শয়তান হস্তরু সে আপনঙ্কু সুরক্ষিত রাখন্তু। তাহাঙ্ক প্রেম, তাহাঙ্ক স্নেহ, তাহাঙ্ক কৃপা, তাহাঙ্ক অনুগ্রহ সদাসর্বদা আপনঙ্ক ঠারে সহবর্তী রহু। প্রিয় শ্রোতা, চলন্তু আজি আম্ভেমানে কিছু সময় পবিত্র শাস্ত্র বাইবলঠু তাহাঙ্ক জীবনদায়ক বাক্য ধ্যান করিবা। আজির আলোচনা হচ্ছে প্রথম শতাব্দীর নির্যাতনা ভাগ এক। বন্ধু, যেতেবেলে যীশু নিজ শিষ্য মানুষ জেরুসালামর ভাগ্য এবং দ্বিতীয় আগমনের দৃশ্য বিষয়ে প্রকাশ কলে, সেতবে সে তাঙ্ক লোকমানঙ্কর অনুভূতি বিষয়ে মধ্য ভবিষ্যৎবাণী করে। যেতবে সেমানঙ্কঠারু নিয়া যা উচিত, সেমানঙ্কু উদ্ধার করিবা পাই শক্তি এবং গৌরবকু ফেরিবে। অলিভেটরু ত্রাণকর্তা প্রেরিত চর্চ উপরে পড়িবাকু থিবা ঝড়কু দেখিলে এবং ভবিষ্যতরে গভীর ভাবরে অনুপ্রবেশ করে তাঙ্ক আখি ভয়ঙ্কর অন্ধকার এবং নির্যাতনার যুগর তাঙ্ক অনুগামী মানঙ্ক উপরে পড়ুথিবা ভয়ঙ্কর নষ্ট সে দেখিলে। ভয়ঙ্কর মহত্ব কিছু সংক্ষিপ্ত উচ্চারণরে সে এই অংশ বিষয়ে ভবিষ্যৎবাণী করেছিলেন, যাকি এই জগতর শাসক মানে ঈশ্বরঙ্ক চর্চরে পঞ্চিবে আও নির্যাতনা দেবে। এইপরি মাতীয় তার 21-22 আমি পাওয়াছ। বন্ধু, খ্রিস্টঙ্ক অনুগামী মানে অপমান এবং দুঃখর সামনা পথ অতিক্রম করা উচিত, যাকে সেমানক গুরুঙ্ক দ্বারা দলি দিয়েছে। জগতর মুক্তিদাতা বিরুদ্ধে যে শত্রুতা সৃষ্টি হয়েছিল তাঙ্ক নামে বিশ্বাস করা উচিত, করা উচিত সমস্ত বিরুদ্ধে প্রকাশ পাইছে। প্রাথমিক চর্চর ইতিহাস উদাহরণকারীক বাক্যর পূর্ণতা পাই সাক্ষা দে। পৃথিবী এবং নর্ক শক্তি মানে তাঙ্ক অনুগামী মানক ব্যক্তির খ্রিস্টঙ্ক বিরুদ্ধে সজিত হলে পূজা পাঠ ভবিষ্যৎবাণী কলা যে সুসমাচার বিজয় তার মন্দির এবং সংযোগগুলিক ধ্বংস হয়ে যাব। তেণু সে খ্রিস্টিয়ান ধর্মক ধ্বংস করা নিজের শক্তি ডাকিলে। নির্যাতনার নিহা জলুলা, খ্রিস্টিয়ান মানুষ সে সম্পত্তি ছড়াই নিয়াগলা এবং ঘর বাহার করা দিয়াগলা। সে বহু কষ্টর সহ কলে, সে নিষ্ঠুর উপসাহ এবং গালিগুলজ এবং অধিক হন্দ বহন এবং কারাগারে বিচার করে। বহু সংখ্যক লোক সে সাক্ষাক সে রক্তর মুদ্রিত কলে। সম্ভ্রান্ত এবং দাস দা ধনী এবং গরিব, শিক্ষিত এবং আজ্ঞা দয়া বিনাশ সামনা ভাবরে হত্যা সমান ভাবরে হত্যা করা যাই। পাওলঙ্ক শহীদ সময় বিষয়ে নেরো অধীনরে আরম্ভ হয়েছিল। এই নির্যাতনাগুলিক শতাব্দী ধরে অধিক ক্রোধরে চাল। খ্রিস্টিয়ান মানে অতি ভয়ঙ্কর অপরাধরে মিথ্যা অভিযোগ হয়েছিল এবং দুর্ভিক্ষ, মহামারী এবং ভূকম্পরে ବିପର୍ଯ୍ୟୟର କାରଣ ବୋଲି ଘୋଷଣା କରାଯାଇଥିଲା। ଯେହେତୁ ସେମାନେ ଲୋକପ୍ରିୟ ଘୃଣା ଏବଂ ସନ୍ଦେହର ବସ୍ତୁ ହୋଇଗଲେ, ସୂଚନାତା ଦାତାମାନେ ଲାଭ ପାଇଁ ନିର୍ଦ୍ଦୋଷମାନଙ୍କୁ ବିଶ୍ୱାସଘାତତା କରିବାକୁ ପ୍ରସ୍ତୁତ ହେଲେ। ସେମାନେ ସାମ୍ରାଜ୍ୟ ବିରୁଦ୍ଧରେ ବିଦ୍ରୋହୀ, ଧର୍ମର ଶତ୍ରୁ ତଥା ସମାଜ ପ୍ରତି କୀଟନାଶକ ଭାବରେ ନିନ୍ଦିତ ହୋଇଥିଲେ। ବହୁ ସଂଖ୍ୟାରେ ସେମାନଙ୍କୁ ବନୁଆ ଜନ୍ତୁମାନଙ୍କ ପାଖକୁ ପୋପାଡ଼ି ଦିଆଯାଇଥିଲା, କିମ୍ବା ଆମ୍ବି ଥିଏଟରରେ ଜୀବନ୍ତ ଦଗ୍ଧ କରାଯାଇଥିଲା। କେତେକଙ୍କ କୃଶରେ ଚଢ଼େଇ ଦିଆଗଲା, ଅନ୍ୟମାନେ ବନୁଆ ଜନ୍ତୁର ଚର୍ମରେ ଆଚ୍ଛାଦିତ ହୋଇ କୁକୁରମାନଙ୍କ ଦ୍ୱାରା ଚିରି ପିଡ଼ି ଆକୁ ଫିଙ୍ଗିଦେଲେ। ସେମାନଙ୍କ ଦଣ୍ଡ ପ୍ରାୟତଃ ସର୍ବସାଧାରଣ ଗର୍ଭରେ ମୁଖ୍ୟ ମନୋରଞ୍ଜନ କରାଯାଉଥିଲା। ବନ୍ଧୁ, ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହେଉଥିଲେ ଏବଂ ସେମାନଙ୍କ ମୃତ୍ୟୁ ଯନ୍ତ୍ରଣାକୁ ହସ ଏବଂ କରତାଳିରେ ଅଭିବାଦନ କରୁଥିଲେ। ଯେଉଁଠାରେ ସେମାନଙ୍କ ଆଶ୍ରୟ ନେଇଥିଲେ, ଖ୍ରୀଷ୍ଟଙ୍କ ଅନୁଗାମୀମାନେ ଶିକାର ପଶୁ ପରି ଶିକାର ହୋଇଥିଲେ। ସେମାନେ ନିଚ୍ଛାଟିଆ ଏବଂ ଏକାକୀ ସ୍ଥାନରେ ଲୁଚି ରହିବାକୁ ବାଧ୍ୟ ହୋଇଥିଲେ। ବିନାଶ, ଦୁଃଖ, ଯନ୍ତ୍ରଣା ଯେଉଁମାନଙ୍କ ମଧ୍ୟରୁ ଜଗତ ଯୋଗ୍ୟ ନଥିଲା। ସେମାନେ ମରୁଭୂମିରେ, ପର୍ବତରେ, ପୃଥିବୀର ଗୁମ୍ଫା ଏବଂ ଗୁମ୍ଫାରେ ଲୁଚିଥିଲେ। ଏହି ପଥର ଗୁମ୍ଫା ମଧ୍ୟରେ ହଜାରରୁ ଅଧିକ ଆଶ୍ରୟ ନେଇଥିଲେ। ରୋମ୍ ସହର ବାହାରରେ ଥିବା ପାହାଡ଼ ତଳେ ଲମ୍ବା ଗ୍ୟାରିର ମାଟି ଏବଂ ପଥର ଦେଇ ଟନେଲ୍ କରାଯାଇଥିଲା। ଅନ୍ଧକାର ଏବଂ ଜଟିଳ ନେଟୱର୍କଗୁଡ଼ିକ ସହରର କାନ୍ଥଠାରୁ ଅଧିକ ମାର୍ବଲ ପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା। ଏହି ଭୂତଳ ପର୍ଯ୍ୟାୟରେ ଖ୍ରୀଷ୍ଟିଆନ ଅନୁଗାମୀମାନେ ସେମାନଙ୍କ ମୃତ୍ୟୁମାନଙ୍କୁ ସମାଧି ହୋଇ ଦେଇଥିଲେ ଏବଂ ଏଠାରେ ମଧ୍ୟ ଯେତେବେଳେ ସନ୍ଦେହ କରାଯାଏ ଏବଂ ଦୋଷୀ ସାବ୍ୟସ୍ତ ହେଲେ ସେମାନେ ଏକ ଘର ପାଇଲେ। ଯେତେବେଳେ ଜୀବନ ପ୍ରଦାନକାରୀ ଭଲ ଲଢ଼େଇ କରିଥିବା ଲୋକଙ୍କୁ ଜାଗ୍ରତ କରିବେ, କୃଷ୍ଣଙ୍କ ପାଇଁ ଅନେକ ଶହୀଦ ସେହି ଅନ୍ଧକାର ଗୁମ୍ଫାରୁ ବାହାରି ଆସିଲେ। ବନ୍ଧୁ, ଅଧ୍ୟାତ୍ମିକ ନିର୍ଯାତନାର ଯୀଶୁଙ୍କ ପାଇଁ ଏହି ସାକ୍ଷୀମାନେ ସେମାନଙ୍କର ବିଶ୍ୱାସକୁ ଅଯଥାରେ ରଖିଥିଲେ। ଯଦିଓ ପ୍ରତ୍ୟେକ ଆରାମରୁ ବଡ଼େ ସୂର୍ଯ୍ୟଙ୍କ ଆଲୋକଠାରୁ ଦୂରରେ ପୃଥିବୀର ଅନ୍ଧକାର, କିନ୍ତୁ ବନ୍ଧୁତ୍ୱପୂର୍ଣ୍ଣ କଲେ କୂଳରେ ସେମାନଙ୍କ ଘର ତିଆରି କଲେ। ସେମାନେ କୌଣସି ଅଭିଯୋଗ କଲେ ନାହିଁ। ବିଶ୍ୱାସ, ଧୈର୍ଯ୍ୟ ଏବଂ ଆଶା ବାକ୍ୟ ସହିତ ସେମାନେ ପରସ୍ପରକୁ ବ୍ୟକ୍ତିଗତ ଏବଂ ଦୁଃଖ ସହିବାକୁ ଉତ୍ସାହିତ କଲେ। ପ୍ରତ୍ୟେକ ପାର୍ଥିବ ଆଶୀର୍ବାଦ ହରାଇବା ସେମାନଙ୍କୁ ଖ୍ରୀଷ୍ଟଙ୍କ ଉପରେ ସେମାନଙ୍କ ବିଶ୍ୱାସ ତ୍ୟାଗ କରିବାକୁ ବାଧ୍ୟ କରିପାରିବ ନାହିଁ। ପରୀକ୍ଷା ଏବଂ ନିର୍ଯାତନାର, କିନ୍ତୁ ସେମାନଙ୍କୁ ବିଶ୍ରାମ ଏବଂ ପୁରସ୍କାରର ନିକଟର କରିବା ପାଇଁ ପଦପେକ୍ଷା ଦେଇଥିଲା। ଈଶ୍ୱରଙ୍କ ପୁରାତନ ସେବକମାନେ ପରି ଅନେକ ନିର୍ଯାତନା ପାଇଲେ, ମୁକ୍ତି ଗ୍ରହଣ କଲେ ନାହିଁ। ସେମାନେ ଏକ ଉତ୍ତମ ପୁନରୁତ୍ଥାନ ପାଇବେ ଏହିପରି ଆମେ ଦେଖୁଅଛୁ। ଏମାନେ ସେମାନଙ୍କ ଗୁରୁଙ୍କ କଥା ମନେ ପକାଇଲେ। ଯେତେବେଳେ ଖ୍ରୀଷ୍ଟ ପାଇଁ ନିର୍ଯାତିତ ହେଲେ, ସେମାନେ ଅତ୍ୟଧିକ ଆନନ୍ଦିତ ହେଲେ, କାରଣ ସ୍ୱର୍ଗରେ ସେମାନଙ୍କର ପୁରସ୍କାର ବହୁତ ହେବ ବୋଲି। ବନ୍ଧୁ, କାରଣ ଭବିଷ୍ୟତ ବକ୍ତାମାନେ ସେମାନଙ୍କ ଆଗରେ ନିର୍ଯାତିତ ହୋଇଥିଲେ, ସେମାନେ ଆନନ୍ଦିତ ହେଲେ ଯେ ସେମାନେ ସତ୍ୟ ପାଇଁ ଯନ୍ତ୍ରଣା ଭୋଗିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଏବଂ ଜ୍ୱଳନ୍ତ ଅଗ୍ନି ମଧ୍ୟରେ ବିଜୟର ଗୀତ ଗାନ କଲେ। ବିଶ୍ୱାସ ଦ୍ୱାରା ଉପରକୁ ଚାହିଁ ସେମାନେ ଦେଖିଲେ ଯେ ଖ୍ରୀଷ୍ଟ ଏବଂ ସ୍ୱର୍ଗଦୂତମାନେ ସ୍ୱର୍ଗରୁ ଯୁଦ୍ଧକାଳୀନ ବିବିତ୍ର ଝୁଲି ରହିଛନ୍ତି। ସେମାନଙ୍କୁ ଗଭୀର ଆଗ୍ରହ ସହିତ ଚାହିଁ ରହିଛନ୍ତି ଏବଂ ଅନୁମୋଦନ ସହିତ ସେମାନଙ୍କ ସ୍ଥିରତା ବିଷୟରେ। ଈଶ୍ୱରଙ୍କ ସିଂହାସନରୁ ସେମାନଙ୍କ ନିକଟରେ ଏକ ସ୍ୱର ଆସିଲା, ତୁମ୍ଭେ ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱସ୍ତ ରୁହ। ମୁଁ ତୁମକୁ ଜୀବନର ମୁକୁଟ ଦେବି। ଏହିପରି ପ୍ରକାଶିତ 2:10 ଆମେ ପାଉଅଛୁ। ବନ୍ଧୁ, ହିଂସା ଦ୍ୱାରା ଖ୍ରୀଷ୍ଟଙ୍କ ମଣ୍ଡଳୀକୁ ଧ୍ୱଂସ କରିବାକୁ ଶୈତାନର ଉଦ୍ୟମ ବାଧ୍ୟ ଥିଲା। ଯେତେବେଳେ ଯୀଶୁଙ୍କ ଶିଷ୍ୟମାନେ ନିଜ ଜୀବନକୁ ସମର୍ପଣ କଲେ, ସେହି ବଡ଼ ବିବାଦ ସଂଘର୍ଷ ବନ୍ଦ ହୋଇଗଲା ନାହିଁ। ଯେତେବେଳେ ଏହି ବିଶ୍ୱସ୍ତ ମାନ୍ୟଧାରୀମାନେ ସେମାନଙ୍କ ପଦରେ ପଡ଼ିଲେ, ପରାଜୟ ଦ୍ୱାରା ସେମାନେ ପରାସ୍ତ ହେଲେ। ଈଶ୍ୱରଙ୍କ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଥିଲା, କିନ୍ତୁ ଖ୍ରୀଷ୍ଟ ତାଙ୍କର କାର୍ଯ୍ୟସ୍ଥିର ଭାବରେ ଆଗକୁ ବଢ଼ିଲା, ସୁସମାଚାର ବିସ୍ତାର କରିବାରେ ଲାଗିଲା ଏବଂ ଏହାର ଅନୁଗାମୀମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଏହା ସେହି ଅଞ୍ଚଳଗୁଡ଼ିକରେ ପ୍ରବେଶ କରିଥିଲା ଯାହା ରୋମନ ଉତ୍କୃଷ୍ଟ ପକ୍ଷୀ ପାଇଁ ମଧ୍ୟ ଉପଲବ୍ଧ ନଥିଲା। ଜଣେ ଖ୍ରୀଷ୍ଟିଆନ କହିଛନ୍ତି, ଯେଉଁମାନେ ନିର୍ଯାତନାକୁ ଆଗକୁ ବଢ଼ାଇଛନ୍ତି, ଅନ୍ୟ ଦେଶୀୟ ଶାସକମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଆପଣ ହୁଏତ ବନ୍ଧୁ ଆମକୁ ହତ୍ୟା କରିପାରିବେ, ଆମକୁ ନିର୍ଯାତନା ଦେଇପାରିବେ, ନିନ୍ଦା କରିପାରିବେ, ତୁମର ଅନ୍ୟାୟ ହେଉଛି ପ୍ରମାଣ ଯେ ଆମେ ନିର୍ଦ୍ଦୋଷ, କିମ୍ବା ତୁମର ନିଷ୍ଠୁରତା ମଧ୍ୟ ଲାଭ କରେ ନାହିଁ। ଅନ୍ୟମାନଙ୍କୁ ସେମାନଙ୍କ ମନାଇବା ପାଇଁ ଏହା ଏକ ଶକ୍ତିଶାଳୀ ନିମନ୍ତ୍ରଣ ଥିଲା। ଯେତେଥର ଆମେ ତୁମ ଦ୍ୱାରା କଟାଯାଇଥାଉ, ସଂଖ୍ୟାରେ ଆମେ ଅଧିକ ବଢ଼ୁ। ଖ୍ରୀଷ୍ଟିଆନମାନଙ୍କ ରକ୍ତ ହେଉଛି ଜୀବ। ଟର୍ଟୁଲିଆନ କ୍ଷମା ପ୍ରାର୍ଥନା ଅନୁବେଦନ ଏହିପରି 50 ଲେଖାଯାଇଅଛି। ବନ୍ଧୁ, ହଜାର ହଜାର ଲୋକଙ୍କୁ ବନ୍ଦୀ କରି ହତ୍ୟା କରାଯାଇଥିଲା, କିନ୍ତୁ ଅନ୍ୟମାନେ ସେମାନଙ୍କର ସ୍ଥାନ ପୂରଣ କରିବା ପାଇଁ ଉଠିଥିଲେ, ଏବଂ ଯେଉଁମାନେ ସେମାନଙ୍କ ବିଶ୍ୱାସ ପାଇଁ ଶହୀଦ ହୋଇଥିଲେ ସେମାନେ ଖ୍ରୀଷ୍ଟଙ୍କ ନିକଟରେ ସୁରକ୍ଷିତ ଥିଲେ ଏବଂ ତାଙ୍କୁ ବିଜେତା ଭାବରେ ଗଣନା କରାଯାଇଥିଲା। ସେମାନେ ଭଲ ଯୁଦ୍ଧ କରିଥିଲେ ଏବଂ ଖ୍ରୀଷ୍ଟ ଆସିବା ସମୟରେ ସେମାନେ ଗୌରବମୟ ମୁକୁଟ ପାଇବେ। ସେମାନେ ଯେଉଁ ଯନ୍ତ୍ରଣା ଭୋଗିଲେ, ସେମାନେ ଖ୍ରୀଷ୍ଟିଆନମାନଙ୍କ ପରସ୍ପରକୁ ନିକଟର କଳା ଏବଂ ସେମାନଙ୍କ ମୁକ୍ତିଦାତାଙ୍କ ନିକଟକୁ, ସେମାନଙ୍କ ଜୀବନ ଉଦାହରଣ ଏବଂ ମୃତ୍ୟୁର ସାକ୍ଷା ସତ୍ୟର ନିରନ୍ତର ସାକ୍ଷୀ ଥିଲା। ଏବଂ ଯେଉଁଠାରେ ଆଶା କରାଯାଇଥିଲା ଏବଂ ଶୈତାନର ସେବା ଛାଡ଼ି ଖ୍ରୀଷ୍ଟଙ୍କ ବୈଜୟନ୍ତୀ ତଳେ ତାଲିକାଭୁକ୍ତ ହୋଇଥିଲେ, ତେଣୁ ଶୈତାନ ଖ୍ରୀଷ୍ଟିଆନ ଚର୍ଚ୍ଚରେ ବୈଜୟନ୍ତୀ ଲଗାଇ ଈଶ୍ୱରଙ୍କ ସରକାର ବିରୁଦ୍ଧରେ ଅଧିକ ସଫଳତାର ସହ ଯୁଦ୍ଧ କରିବାକୁ ଯୋଜନା କରିଥିଲା। ଖ୍ରୀଷ୍ଟଙ୍କ ଅନୁଗାମୀମାନେ ପ୍ରତାରିତ ହୋଇ ଈଶ୍ୱରଙ୍କୁ ଅସନ୍ତୁଷ୍ଟ କରିବାକୁ ଆଗେଇ ଆସିପାରନ୍ତି, ତାପରେ ସେମାନଙ୍କର ଶକ୍ତି ଦୃଢ଼ତା ଏବଂ ଦୃଢ଼ତା ବିଫଳ ହେବ ଏବଂ ସେମାନେ ଏକ ସହଜ ଶିକାର ହୋଇପାରିବେ। ମହାନ ଶତ୍ରୁ ବର୍ତ୍ତମାନ ବଲ ଦ୍ୱାରା ସୁରକ୍ଷିତ କରିବାରେ ବିଫଳ ହୋଇଥିବା କଳାକୃତି ଦ୍ୱାରା ଲାଭ କରିବାକୁ ଚେଷ୍ଟା କଲା। ନିର୍ଯାତନା ବନ୍ଦ ହୋଇଗଲା ଏବଂ ଏହାର ସ୍ଥାନରେ ସାମୟିକ ସମୃଦ୍ଧତା ଏବଂ ସାଂସାରିକ ସମ୍ମାନର ବିପଜ୍ଜନକ ଆଲୁଅଗୁଡ଼ିକ ବଦଳିଗଲା। ମୂର୍ତ୍ତିପୂଜକମାନେ ଖ୍ରୀଷ୍ଟିଆନ ବିଶ୍ୱାସର ଏକ ଅଂଶ ଗ୍ରହଣ କରିବାକୁ ଆଗେଇ ଆସିଲେ। ଯେତେବେଳେ ସେମାନେ ଅନ୍ୟାନ୍ୟ ଜରୁରୀ ସତ୍ୟର ପ୍ରତ୍ୟାଖ୍ୟାନ କରିଥିଲେ, ସେମାନେ ଈଶ୍ୱରଙ୍କ ପୁତ୍ର ଭାବରେ ଗ୍ରହଣ କରିବାକୁ ଏବଂ ତାଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନର ବିଶ୍ୱାସ କରିବାକୁ କହିଥିଲେ, କିନ୍ତୁ ସେମାନଙ୍କର ପାପର କୌଣସି ବିଶ୍ୱାସ ନଥିଲା ଏବଂ ଅନୁତାପ କିମ୍ବା ହୃଦୟର ପରିବର୍ତ୍ତନ ଆବଶ୍ୟକ ନଥିଲା। ସେମାନଙ୍କ ଦ୍ୱାରା କିଛି ରିହାତି ସହିତ ସେମାନେ ପ୍ରସ୍ତାବ ଦେଇଥିଲେ ଯେ ଖ୍ରୀଷ୍ଟିଆନମାନେ କୌଣସି ପ୍ରକାରର ରିହାତି ଦିଅନ୍ତୁ, ଯାହାଫଳରେ ସମସ୍ତେ ଖ୍ରୀଷ୍ଟିଆନଙ୍କ ଠାରେ ବିଶ୍ୱାସ ମଞ୍ଚରେ ଏକ ହୋଇପାରିବ। ବନ୍ଧୁ, ବର୍ତ୍ତମାନ ମଣ୍ଡଳୀ ଭୟଭୀତ ଅବସ୍ଥାର ଥିଲା। ଏହା ତୁଳନାରେ ଜେଲ, ନିର୍ଯାତନା, ଅଗ୍ନି ଏବଂ ଖଣ୍ଡା ଆଶୀର୍ବାଦ ଧରିଥିଲା। କେତେକ ଖ୍ରୀଷ୍ଟିଆନ ଦୃଢ଼ ଭାବରେ ଠିଆ ହୋଇଥିଲେ ଯେ ସେମାନେ ତାହା କରିପାରିବେ ନାହିଁ, ବୋଲି ଘୋଷଣା କରିଥିଲେ। ଆପୋଷ ବୁଝାମଣା ଅନ୍ୟମାନେ ସେମାନଙ୍କର ବିଶ୍ୱାସ କିଛି ଭବିଷ୍ୟତ ଅମଳ କରିବା କିମ୍ବା ପରିବର୍ତ୍ତନ କରିବା ସପକ୍ଷରେ ଥିଲା, ଏବଂ ଯେଉଁମାନେ ଖ୍ରୀଷ୍ଟିଆନ ଧର୍ମର ଏକ ଅଂଶଗ୍ରହଣ କରିଥିଲେ ସେମାନଙ୍କ ସହ ଏକଜୁଟ ହୋଇଥିଲେ। ଏହା ସେମାନଙ୍କ ପୂର୍ଣ୍ଣ ରୂପାନ୍ତର ମାଧ୍ୟମ ହୋଇପାରେ ବୋଲି ଅନୁରୋଧ କରିଥିଲେ। ତାହା ଖ୍ରୀଷ୍ଟଙ୍କ ବିଶ୍ୱାସ ଅନୁଗାମୀମାନଙ୍କ ପାଇଁ ଗଭୀର ଦୁଃଖର ସମୟ ଥିଲା। ଖ୍ରୀଷ୍ଟିଆନ ଧର୍ମର ଚନ୍ଦବେଶର ଶୈତାନ ନିଜକୁ ବିଶ୍ୱାସକୁ ଭ୍ରଷ୍ଟ କରିବା ପାଇଁ ଏବଂ ସେମାନଙ୍କ ମନକୁ ସତ୍ୟର ବାକ୍ୟକୁ ଦୂରେଇ ରଖିବା ପାଇଁ ନିଜକୁ ଚର୍ଚ୍ଚରେ ଅନ୍ତର୍ଭୁକ୍ତ କରିଥିଲା। ଅଧିକାଂଶ ଖ୍ରୀଷ୍ଟିଆନ ଶେଷରେ ସେମାନଙ୍କର ମାନକୁ ହ୍ରାସ କରିବାକୁ ସହମତ ହେଲେ, ଏବଂ ଖ୍ରୀଷ୍ଟିଆନ ଏବଂ ପୂଜା ପାଠ ମଧ୍ୟରେ ଏକ ମିଳନ ଗଠନ ହେଲା। ଯଦିଓ ମୂର୍ତ୍ତିଗୁଡ଼ିକର ଉପାସକମାନେ ଧର୍ମ ପରିବର୍ତ୍ତନ କରିଛନ୍ତି ଏବଂ ମଣ୍ଡଳୀ ସହିତ ଏକଜୁଟ ହୋଇଥିଲେ, ତଥାପି ସେମାନେ ସେମାନଙ୍କର ପୂଜା ପାଠରେ ଲାଗି ରହିଲେ। କେବଳ ସେମାନଙ୍କର ପୂଜା ପାଠର ବସ୍ତୁଗୁଡ଼ିକ ଯୀଶୁଙ୍କ ପ୍ରତିମୂର୍ତ୍ତିରେ ଏବଂ ମରିୟମ ଏବଂ ସାଧୁମାନଙ୍କ ପ୍ରତିମୂର୍ତ୍ତିରେ ପରିବର୍ତ୍ତନ କଲା। ମୂର୍ତ୍ତି ପୂଜାର ଖରାପ ଗମ୍ଭୀର ଏପରି ମଣ୍ଡଳୀକୁ ଆଣିଲା। ଏହାର ଖରାପ କାର୍ଯ୍ୟ ଜାରି ରଖିଲା। ଅବିଶ୍ୱାସୀ ଉପଦେଶ, ଅନ୍ଧବିଶ୍ୱାସ ରୀତିନୀତି ଏବଂ ମୂର୍ତ୍ତି ପୂଜା ସମାହର ତାଙ୍କ ବିଶ୍ୱାସ ପୂଜାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଖ୍ରୀଷ୍ଟଙ୍କ ଅନୁଗାମୀମାନେ ମୂର୍ତ୍ତି ପୂଜକମାନଙ୍କ ସହିତ ମିଳିତ ହୋଇ ହେବା ପରେ ଖ୍ରୀଷ୍ଟିଆନ ଧର୍ମ ଭ୍ରଷ୍ଟ ହୋଇଗଲା ଏବଂ ଚର୍ଚ୍ଚ ତାଙ୍କର ଶୁଦ୍ଧତା ଏବଂ ଶକ୍ତି ହରାଇଲା। କିଛି ଲୋକ ଥିଲେ ମଧ୍ୟ ଯେଉଁମାନେ ଏହି ଭ୍ରାନ୍ତି ଦ୍ୱାରା ଭ୍ରମିତ ହୋଇନଥିଲେ, ସେମାନେ ତଥାପି ସତ୍ୟର ଲେଖକଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତା ବଜାୟ ରଖିଥିଲେ ଏବଂ କେବଳ ଈଶ୍ୱରଙ୍କୁ ଉପାସନା କରିଥିଲେ। ବନ୍ଧୁ, ଆମେମାନେ ଏମିତିପରି ଦୁନିଆରେ ବାସ କରୁଅଛୁ, ଯେଉଁ ଦୁନିଆରେ ଏହିପରି ମନ୍ଦ ଖ୍ରୀଷ୍ଟିଆନ୍ସ ମନ୍ଦ ଭାବନା ଯାହା ସୈତାନ ଆଣିଅଛି ସେହି ଭାବନାରେ ଆମେ ରହିଅଛୁ। ବନ୍ଧୁ, ପୃଥିବୀରେ ବର୍ତ୍ତମାନ ବହୁତ ଖ୍ରୀଷ୍ଟିଆନ ଧର୍ମ ଚାଲିଅଛି। ବହୁତ ଲୋକ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟ ବୋଲି କହନ୍ତି, ମାତ୍ର ପବିତ୍ର ଶାସ୍ତ୍ର ବାଇବଲରେ ଯାହା ଯାହା ଲେଖାଯାଇଅଛି, ଆଦି ପୁସ୍ତକଠୁ ପ୍ରକାଶିତ ପୁସ୍ତକ, ତାହା ସବୁ ଖ୍ରୀଷ୍ଟଙ୍କ ବିଷୟରେ ଲେଖାଯାଇଅଛି, ତାହା ସବୁ ପରମେଶ୍ୱରଙ୍କ ସତ୍ୟ ବିଷୟରେ ଲେଖାଯାଇଛି। ମାତ୍ର ଆମେ ସେହି ପବିତ୍ର ଶାସ୍ତ୍ର ବାଇବଲ ଉପରେ ଧ୍ୟାନ ନ ଦେଇ ଏଇ ଯେଉଁ ଭଣ୍ଡ ଖ୍ରୀଷ୍ଟିଆନମାନଙ୍କ କଥା ମାନୁଅଛୁ, ଯେଉଁମାନେ କି ମୂର୍ତ୍ତି ପୂଜକମାନଙ୍କ ସହ ସମାନ, ଯେଉଁମାନେ କି ସେହି ଶୈତାନର କଥା ମାନେ ଚାଲନ୍ତି, ଯେଉଁମାନେ କି ଶୈତାନର ଆଚରଣ ଭାବରେ ଖ୍ରୀଷ୍ଟଙ୍କ ଅଭ୍ୟାସ ଖ୍ରୀଷ୍ଟଙ୍କ ଶିଷ୍ୟ ରୂପେ ସେମାନେ ପ୍ରଦର୍ଶିତ କରନ୍ତି, ତାହେଲେ ଆମର କର୍ତ୍ତବ୍ୟ ହେଉଛି ଆମେ ସାବଧାନ ରହିବା। ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ ଯାହା ଯାହା କହୁଅଛି ସେହି ବାକ୍ୟ ଅନୁସାରେ ଚାଲିବା ପାଇଁ ଆମେ ଏକ ଅଭିଯୋଗ କରିବା, ଏକ ଧାରଣା, ଏକ ନିର୍ଣ୍ଣୟ ନେବା, ଯେପରିକି ତାଙ୍କ ବାକ୍ୟ ଅନୁସାରେ ଆମେ ଚାଲିପାରିବା। ଯେହେତୁ ବନ୍ଧୁ, ଯେଉଁ ଦୁନିଆରେ ଆମେ ବର୍ତ୍ତମାନ ବାସ କରୁଅଛେ, ସେହି ଦୁନିଆରେ ଶୈତାନ, ଯେ କେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଛି, ଯେ କେହି ଖ୍ରୀଷ୍ଟଙ୍କର ବାକ୍ୟ ଅନୁସାରେ ଚାଲୁଅଛି, ସେମାନଙ୍କୁ ଶୈତାନ ନିର୍ଯାତନା, ପରୀକ୍ଷା, ତାଡ଼ନା ଆଣିବାକୁ ଚେଷ୍ଟା କରୁଛି, ସେମାନଙ୍କୁ ଖ୍ରୀଷ୍ଟଙ୍କଠାରୁ ଦୂରେଇ ନେବା ପାଇଁ ଚେଷ୍ଟା କରୁଅଛି, ସେମାନଙ୍କୁ ଖ୍ରୀଷ୍ଟଙ୍କ ବାକ୍ୟରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରୁଛି, ତାହେଲେ ଆମର କର୍ତ୍ତବ୍ୟ ହେଉଛି ସାବଧାନ ରହିବା। ପବିତ୍ର ଶାସ୍ତ୍ର ବାଇବଲରେ ଯାହା ଯାହା ଲେଖା ଅଛି ସେହି ବାକ୍ୟ ଅନୁସାରେ ଆମେ ଚାଲିବା ପାଇଁ ଚେଷ୍ଟା କରିବା, ପ୍ରତି ଦିନ ରାତି ବାକ୍ୟ ଧ୍ୟାନ କରିବା, ପଢ଼ିବା, ଯେପରି ପ୍ରଭୁଙ୍କ ଆଦେଶ, ଯେହେତୁ ପବିତ୍ର ଶାସ୍ତ୍ର ବାଇବଲ ହେଉଛି ପ୍ରଭୁଙ୍କ ବାକ୍ୟ, ସେହି ବାକ୍ୟ ହିଁ ଆମମାନଙ୍କୁ ମାର୍ଗଦର୍ଶନ କରିପାରିବ। ଯେଉଁ ପୃଥିବୀରେ, ଯେଉଁ ସମାଜରେ, ଯେଉଁ ଦେଶରେ ଆମେ ବାସ କରୁଛେ ଆମ ଚାରିପାଖେ ଶୈତାନ ଘେରି ରହିଅଛି। ଅନେକ ପ୍ରକାର ତାଡ଼ନା, ଅନେକ ପ୍ରକାର ଧ୍ୟାନ ଆଣିଥାଏ। ତାହେଲେ ନିଜକୁ ସତର୍କ କରି ଚାଲନ୍ତୁ। ସେହି ଖ୍ରୀଷ୍ଟଙ୍କଠାରେ ଆମେ ପ୍ରାର୍ଥନା କରିବା ଆଉ ତାଙ୍କ ସାହାଯ୍ୟ ଦ୍ୱାରା ନିଶ୍ଚିତ ରୂପେ ଶୈତାନର ଏହିପରି ଅଭିଯୋଗରୁ ଆମେ ଦୂରରେ ରହିପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ହେ ପରମେଶ୍ୱର, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ସେମାନେ ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।